ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଭାରତ ସବୁବେଳେ ମାନବତାର ସ୍ୱାର୍ଥ ଲାଗି ଶାନ୍ତି ବାଟେ ଚାଲିଛେ କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆନ ଲାଗିଥିବା ସ୍ଥିତି ବାବଦେ ଲୋକସଭା ନ ଦେଲେ ଉଦ୍ବୋଧନ। ବିଧାନସଭାନ କୃଷି ଆଉ ସମବାୟ ବିଭାଗର ଖର୍ଚ୍ଚା ଦାବି ଉପରେ ଚାଲିଛେ ଆଲୋଚନା। ଆବଶ୍ୟକତାକେ ନଜରଥି ରଖିକରି ବ୍ୟବସାୟିକ ରନ୍ଧା ଗ୍ୟାସ୍ ଯୋଗାଣ ପରିମାଣ ବଢ଼ାଯିବା କହିଲେ ଯୋଗାଣ ମନ୍ତ୍ରୀ। ଆଉର୍ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲଥି ଦୁଇଟା ସ୍ୱର୍ଣ୍ଣ ଆଉ ଗୋଟିଏ ରୌପ୍ୟ ପଦକ ଜିତିଲେ ପ୍ରମୋଦ ଭଗତ। ଏଥର ପୁରା ଖବର। ମାନବତାର ସ୍ୱାର୍ଥତି ଭାରତ ସବୁବେଳେ ଶାନ୍ତି ଲାଗି ଠିଆ ହୋଇଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପଶ୍ଚିମ ଏସିଆନ ଚାଲିଥିବା ସଂଘର୍ଷ ବାବଦେ ଲୋକସଭାନ ଉଦ୍ବୋଧନ ଦେଇକରି କହିଛନ୍, ଆଲୋଚନା ଆଉ କୂଟନୀତି ହେଉଛି ଏହିସବୁ ସମସ୍ୟାର ଗୋଟିଏ ମାତ୍ର ସମାଧାନ। ଉତ୍ତେଜନା କମ୍ କରବାର ସହିତ ସଂଘର୍ଷ ବନ୍ଦ କରବା ଲାଗି ଭାରତ ସରକାର ଲକ୍ଷ୍ୟ ରଖିଛନ୍। ଯୁଦ୍ଧ ପ୍ରଭାବିତ ଦେଶମାନଙ୍କ ସାଙ୍ଗେ ଭାରତର ବ୍ୟାପକ ବାଣିଜ୍ୟିକ ସମ୍ପର୍କ ରହିଛି। ହର୍ମୋଜ ପ୍ରଣାଳୀ ଦେଇକରି ଭାରତକେ ତେଲ ଗ୍ୟାସ୍ ଆଉ ସାର ବାଗିର ଜିନିଷ ଆନବାରଟା ବହୁତ କଡ଼ା ହୋଇଯାଇଛି। ଇତାର ସହିତ ଯୁଦ୍ଧ ପ୍ରଭାବିତ ଦେଶମାନଙ୍କେ ଭାରତର 1 କୋଟିନୁ ଅଧିକା ନାଗରିକ ରହୁଛନ୍। ସେମାନଙ୍କର ସୁରକ୍ଷାକେ ଭି ନଜରଥି ରଖାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
एक और कारण से भी अहम है। लगभग 1 करोड़ भारतीय खाड़ी देशों में रहते हैं और वहां काम करते हैं। वहां समंदर में जो कमर्शियल शिप चलते हैं उनमें भारतीय क्रू मेंबर्स की संख्या भी बहुत अधिक है। ऐसे अलग अलग कारणों के चलते भारत की चिंताएं स्वाभाविक रूप से अधिक है। इसलिए ये आवश्यक है कि भारत की संसद से इस संकट को लेकर एक मत और एकजुट आवाज दुनिया में जाए।
विधानसभा बजट अधिवेशन 2 नंबर खेप्र 11 नंबर दिने आज भिल କଟକ ଏସ୍ସିବି ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଘଟଣାଥି ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିକରି ବିରୋଧୀ ସଦସ୍ୟମାନେ ଜବର କିଲ୍ଲାଗଗା କରବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ସୁରୁଖୁରୁତି ଚଲାବା ଲାଗି ଅନୁରୋଧ କରିଥିଲେ, ମାତର୍କ କେହି ନାହିଁ ଶୁଣବାରୁ ବାଚସ୍ପତି ବାର ବାର ଗୃହକେ ମୁଲତବୀ କରିଥିଲେ। ବିରୋଧୀଙ୍କର ହୋହଲ୍ଲା ଭିତରେ ଆଜି ଉପରବେଳା କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ଆଉ ସମବାୟ ବିଭାଗର ଖର୍ଚ୍ଚା ଦାବି ଉପରେ ଆଲୋଚନା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ 2026-27 ଆର୍ଥିକ ବର୍ଷରେ କୃଷି ବିଭାଗ ଲାଗି 15,039,88,00,000 ଖର୍ଚ୍ଚା ଦାବି ଉପସ୍ଥାପନ କରିଥିଲା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ 2,434,46,00,000 ନୁ ଏତକା ଟଙ୍କାର ଖର୍ଚ୍ଚା ଦାବି ଉପସ୍ଥାପନ କରିଛନ୍। ବିଧାୟକମାନେ ଏତକର ଡିଜିଟାଲ ମାଧ୍ୟମଟି ଲୋକର ଅଭିଯୋଗ ଶୁଣବେ ବୋଲି ସଂସଦ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବିଧାନସଭାକେ ସୂଚନା ଦେଇଛନ୍। ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍, ରାଜ୍ୟର ଭିନ୍ ଭିନ୍ ଇଲାକାନ ସାଧାରଣ ଲୋକର ଅସୁବିଧା ଆଉ ଅଭିଯୋଗକେ ତୁର୍ତ୍ତି ଗ୍ରହଣ କରିକରି ସମାଧାନ କରବା ଲାଗି ବିଧାୟକମାନଙ୍କ ଲାଗି ଗୋଟିଏ ଡିଜିଟାଲ ପ୍ଲାଟଫର୍ମ ବ୍ୟବସ୍ଥା ଖୁବ୍ ଜଲ୍ଦି କରାଯିବା ସରକାର ଇ ଦିଗେ ବିଚାର କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍। ଓଡ଼ିଶା ରାଜ୍ୟ ଔଷଧ ନିଗମ ତରଫରୁ ଗଲା 2 ବର୍ଷ ଭିତରେ 17,828 ଉଷୋର ନମୁନା ପରୀକ୍ଷଣ କରାଯାଇଛି। ସେଥିର୍ ଭିତରୁ 40 ଉଷୋ ନିମ୍ନମାନର ଘୋଷିତ ହୋଇଛି ବୋଲି ବିଧାନସଭାନ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ କହିଛନ୍। ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଥି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, ନିମ୍ନମାନର ଉଷୋ କଷାକେ ନେଇକରି ସରକାରଙ୍କ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେନ୍ କମ୍ପାନୀ ଏ କାମଥି ସମ୍ପୃକ୍ତ ରହୁଛନ୍ ସେମାନଙ୍କୁ କଳା ତାଳିକାଭୁକ୍ତ କରାଯାଇଛି। ଲୁକର ଜାଣବାର ଲାଗି ଇ କମ୍ପାନୀମାନଙ୍କର ବାବଦେ ଔଷଧ ନିଗମର ୱେବ୍ସାଇଟ୍ଥି ଅପଡେଟ୍ କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀର ସଂସଦ ଭବନ ପରିସରର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସାକ୍ଷାତ କରିଛନ୍। ଇ ବାବଦେ ସୂଚନା ଦେଇକରି ରାଜ୍ୟପାଳ କହିଛନ୍, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସାଙ୍ଗେ ବୈଠକ ସକାରାତ୍ମକ ଆଉ ଗଠନମୂଳକ ଥିଲା। ଏ ଅବସରରେ ଓଡ଼ିଶାର ଉନ୍ନତି ଆଉ ପ୍ରଗତି ବାବଦ ଭିନ୍ ଭିନ୍ ବିଷୟଥି ଆଲୋଚନା କରାଯାଇଥିଲା। ଓଡ଼ିଶାର ବିକାଶଧାରାକେ ଆଗକେ ବଢ଼ାବାର ଦିଗେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗ ସବୁବେଳେ ରହିଆସିଛେ ବୋଲି ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 132 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବି ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟରେ ରନ୍ଧା ଗ୍ୟାସ୍ ସଙ୍କଟକେ ନେଇକରି ରାଜ୍ୟ ସରକାରଙ୍କ ତରଫରୁ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଏ ଅବସରରେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍, ରାଜ୍ୟ ରନ୍ଧା ଗ୍ୟାସ୍ର ଅଭାବ ନାଇଁନ, ଘରୋଇ ଉପଭୋକ୍ତାମାନଙ୍କର ଆବଶ୍ୟକତାକେ ନଜରଥି ରଖିକରି ସରକାର ସବୁ ସମ୍ଭବ ଚେଷ୍ଟା କରୁଛନ୍। ବ୍ୟବସାୟିକ ଅନୁଷ୍ଠାନ ଆଉ ହୋଟେଲମାନଙ୍କୁ ଦିଆଯାଉଥିବା ରନ୍ଧା ଗ୍ୟାସ୍ ଯୋଗାଣ ପରିମାଣକେ ଆଉ 20% ବଢ଼ାଯାଇଛି। ଖୁବ୍ ଜଲ୍ଦି ବ୍ୟବସାୟିକ ଗ୍ୟାସ୍ ଯୋଗାଣର ପରିମାଣ 50% କେ ବଢ଼ାଯିବା ବୋଲି ଯୋଗାଣ ମନ୍ତ୍ରୀ କହିଛନ୍।
ଗ୍ୟାସ୍ ଅଭାବ ନାହିଁ, ସଫିସିଏଣ୍ଟ ଗ୍ୟାସ୍ ଅଛି। ଆମର ଗୋଟେ ଦିନରେ 2000 ଗ୍ୟାସ୍ ଡିମାଣ୍ଡ ଅଛି। ଆମ ପାଖରେ 14,000 ଆଭରେଜ୍ ଗ୍ୟାସ୍ ଅଲରେଡି ଅଛି। ସଫିସିଏଣ୍ଟ ବ୍ୟବସ୍ଥା ଅଛି, କିଛି ପ୍ୟାନିକ ହେବାର ଆବଶ୍ୟକତା ନାହିଁ। ଆଉ ଯୋଉ 50% କଥା କହୁଛନ୍ତି, ଆଗରୁ 20% କମର୍ସିଆଲ ଗ୍ୟାସ୍ ଦିଆଯାଉଥିଲା, ଆଉ 20% ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆଲାଉ କରିଛନ୍ତି, ସ୍ପେଶିଆଲି ରେଷ୍ଟୁରାଣ୍ଟ ହୋଟେଲ ମାନଙ୍କ ପାଇଁ, ଏବଂ ଆଉ 10% ମଧ୍ୟ କିଛି ସର୍ତ୍ତ ସେ ରଖିଛନ୍ତି। ସରକାର କାଗଜପତ୍ର ଆମେ ରେଡି କରୁଛୁ, ସେ 10% ମଧ୍ୟ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡା ରତ୍ନ ଅଳଙ୍କାରର ଗନ୍ତିମନ୍ତି ପ୍ରକ୍ରିୟା ଆଇବା ବୁଧବାର ଦିନ ରାଜ୍ୟ ସରକାରଙ୍କର ଧାରିଜ ମାର୍ଗଦର୍ଶିକା ଅନୁସାରେ ମୂଲ ହେବା ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍। ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରନ ଆଜି ଗନ୍ତିମନ୍ତି ପ୍ରସ୍ତୁତି ବାବଦ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି କହିଛନ୍, ସବୁ କାମକେ ଫଟୋଗ୍ରାଫି କରାଯିବାର ସହିତ ମହାପୁରୁମାନଙ୍କର ନୀତିକାନ୍ତିଥି ଗୁରୁତ୍ୱ ଦିଆଯାଇଛି। 1978 ମସିହାର ତାଲିକା ଅନୁସାରେ ଗନ୍ତିମନ୍ତି କରାଯିବା ବୋଲି ଆଇନମନ୍ତ୍ରୀ କହିଛନ୍। ବୈଠକଟି ଗନ୍ତି ପ୍ରକ୍ରିୟାର ନେତୃତ୍ୱ ନେଉଥିବାର ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ, ସେବାୟତ, ଶ୍ରୀମନ୍ଦିର ଅଧିକାରୀ ଆଉ ଅଲଗାମାନେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାର ପାରା କ୍ରୀଡ଼ାବିତ୍ ପ୍ରମୋଦ ଭଗତ ସ୍ପେନ୍ର ଚାଲିଥିବା ସ୍ପେନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ 2026 ଦୁଇଟା ସ୍ୱର୍ଣ୍ଣ ଆଉ ଗୋଟିଏ ରୌପ୍ୟ ପଦକ ଜିତିକରି ଦେଶ ଲାଗି ଫେରଘାଏ ଗୌରବ ଆନିଛନ୍। ପ୍ରମୋଦଙ୍କର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍। ପ୍ରମୋଦଙ୍କର ଅଦମ୍ୟ ସାହସ, ନିଷ୍ଠା ଆଉ ଉତ୍କର୍ଷ ଆଜି ସାରା ଦେଶ ତହକ ସାଜିଛି। କଠିନ ପରିଶ୍ରମ ଜରିଆ ଆଜି ବିଶ୍ୱସ୍ତରୀୟ ଫେରଘାଏ ଓଡ଼ିଶାର ପରିଚୟକେ ସେ ବରକସ କରିପାରିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର ସହରୀ ଇଲାକାମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ଆହୁରି ବରକସ କରିବା ଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ଆଉ ଓଡ଼ିଶା ଅଗ୍ନିଶମ ସେବା ତରଫରୁ ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। ଆଭାସୀ ଜରିଆ ହୋଇଥିବା କର୍ମଶାଳାଥି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇକରି ଅଗ୍ନି ନିରାପତ୍ତାକେ ଖାଲି ନିୟମ ପାଳନ ଭାବେ ନାହିଁ ଦେଖିକରି ସହରୀ ଶାସନ ବ୍ୟବସ୍ଥାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଗ୍ରହଣ କରିବାରକେ ପରାମର୍ଶ ଦେଇଛନ୍। ଆଇବା ଶନିବାର ଦିନ ସାରା ରାଜ୍ୟ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍ କରାଯିବ ବୋଲି ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍। ଇଂରେଜ ସରକାରଙ୍କର ଅତ୍ୟାଚାର ବିରୋଧୀ ଆନ୍ଦୋଳନ କରିଥିବାର ଅଭିଯୋଗ ଥି 1931 ମସିହା ମାର୍ଚ୍ଚ 23 ତାରିଖ ଦିନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଆର୍ ଶିବରାଜ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ଦେଶକେ ସ୍ୱାଧୀନ କରିବାର ଦିଗେ ଶହୀଦମାନଙ୍କର ପରାକ୍ରମ ଆଉ ବଳିଦାନକେ ସୁର୍ତା କରିବା ଲାଗି ଆଜି ସାରା ଦେଶ ଶହୀଦ ଦିବସ ପାଳନ କରାଯାଉଛି। ଶହୀଦ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଦେଶ ସ୍ୱାଧୀନ ଦିଗେ ଶହୀଦମାନଙ୍କର ବଳିଦାନ ଭାରତବାସୀଙ୍କର ଭିତରେ ସବୁଦିନ ଦେଶପ୍ରେମର ଭାବନା ଜାଗ୍ରତ କରବା ବୋଲି କହିଛନ୍। ବରଗଡ଼ ଜିଲ୍ଲା କୁରୁଆଁଠାରେ 5,000 ମେଟ୍ରିକ୍ ଟନ୍ର ଗୋଟିଏ ଶୀତଲ ଭଣ୍ଡାର ଲୋକାର୍ପିତ ହୋଇଛି। ଶୀତଲ ଭଣ୍ଡାରକେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦ୍ଘାଟନ କରିକରି ଜିଲ୍ଲାର କୃଷିର ବିକାଶ ଦିଗେ ଗୋଟିଏ ନୂଆ ଶକ୍ତି ଯୋଡ଼ି ହେଲା ବୋଲିକରି କହିଛନ୍। ଦେବଗଡ଼ ଜିଲ୍ଲା ରିଆମାଲ ତହସିଲ କାର୍ଯ୍ୟାଳୟ ତରଫରୁ ଓଡ଼ିଶା ସର୍ଭେ ଆଉ ସେଟଲମେଣ୍ଟ ଅଧିନିୟମ 1962 ଅନୁସାରେ 131 ଜମିଜମା ବିବାଦ ମାମଲାର ଶୁଣାଣି କରାଯାଇଥିଲା। ସେଥିର୍ ଭିତରୁ 24 ମାମଲାର ଫଇସଲା କରାଯାଇକରି ହିତାଧିକାରୀମାନଙ୍କୁ ରେକର୍ଡ ଅଧିକାର ହସ୍ତାନ୍ତର କରାଯାଇଥିଲା। ବାକି ମାମଲାମାନଙ୍କର ତୁର୍ତ୍ତି ଫଇସଲା କରିବା ଲାଗି ତହସିଲ କାର୍ଯ୍ୟାଳୟ ତରଫରୁ ପଦକ୍ଷେପ ନିଆଯାଉଥିବାର ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲ ପଡ଼ିଆନୁ ଆଇବା 27-29 ତାରିଖ ତକ ଉଦନ୍ତୀ ମହୋତ୍ସବ 2026 ପାଳନ କରାଯିବା। ଏ ବାବଦେ ମହୋତ୍ସବ କମିଟି ତରଫରୁ ଆଜି ସୂଚନା ଦିଆଯାଇଛି। ପାଣିପାଗ ରାଇଜା ଏବା ତିନି ଦିନ ତ କାଲ ବୈଶାଖୀର ପ୍ରଭାବ ତିବଡ଼ ଭାଗି ଜାଗାନ ଧୁକା ଗଡ଼ି ଆଉ ବର୍ଷା ହୋଇପାରେ। ଇ ହପ୍ତାର ଶେଷ ତକ ଦିନର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଭାରତ ସବୁବେଳେ ମାନବତାର ସ୍ୱାର୍ଥ ଲାଗି ଶାନ୍ତି ବାଟେ ଚାଲିଛି କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆନ ଲାଗିଥିବା ସ୍ଥିତି ବାବଦେ ଲୋକସଭାନ ଦେଲେ ଉଦ୍ବୋଧନ। ବିଧାନସଭାନ କୃଷି ଆଉ ସମବାୟ ବିଭାଗର ଖର୍ଚ୍ଚା ଦାବି ଉପରେ ଚାଲିଛି ଆଲୋଚନା। ଆଉ ସ୍ପେନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲଟି 2 ସ୍ୱର୍ଣ୍ଣ ଆଉ 1 ରୌପ୍ୟ ପଦକ ଜିତିଲେ ପ୍ରମୋଦ ଭଗତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।